ବୋହୁ, ମୁଁ ପରା ମନା କରୁଛି ଛୁଆକୁ ଜବରଦସ୍ତ ଖୁଆନି ବୋଲି, ତା ଦେହ ଖରାପ, ଏବେ ଡାକ୍ତରଖାନାରୁ ଆଣିଛ ତାକୁ, ସାଙ୍ଗେ ସାଙ୍ଗେ ଖୁଆଇବାକୁ ଲାଗିଛ। ହଁ
ମା, ତୁମେ କହୁଛ ଯେ ଛୁଆଟା ଯଦି ନ ଖାଇବ ତେବେ ସେ ଅଧିକାରୁ ଅଧିକା ଦୁର୍ବଳିଆ ହେଇଯିବ। ଆଜି ପରା ଡକ୍ଟର ବୁଝେଇଦେଲେ ଛୁଆର ଦେହ ଖରାପ ହେଲେ ମଧ୍ୟ ଛୁଆକୁ ବାରମ୍ବାର ଅଳ୍ପ ଅଳ୍ପ କରି ଖାଦ୍ୟ ଖାଇବାକୁ ଦବ, ସେଇଥିପାଇଁ ତ ଦଉଛି।
ଦିଅ ଦିଅ, ଖାଇବାକୁ ଦିଅ, ବାନ୍ତି କରୁ ଆହୁରି, ଦେହ ଖରାପ ହଉ, ତୁମକୁ କହିଲେ କ'ଣ ତମେ ମାନିବ ଯେ?
ଆରେ କ'ଣ ହେଇଛି କି? ଶାଶୁ ଆଉ ବୋହୁ ଯୁକ୍ତି ଲାଗୁଛ ଯେ।
କ'ଣ କହିବି ଲୋ ରିତୁ, ଏବେ ଡାକ୍ତରଖାନାରୁ ଛୁଆକୁ ଡାକ୍ତରକୁ ଦେଖେଇକି ଆସିଲେ ଦେହ ଖରାପ ହେଇଛି ବୋଲି, ସାଙ୍ଗେ ସାଙ୍ଗେ ଛୁଆକୁ ଜବରଦସ୍ତ ଖୁଆଇବାକୁ ଲାଗିଛନ୍ତି, କହିଲେ ମୋ ଉପରେ ଗରଗର ହଉଛନ୍ତି। ତୁ କହୁନୁ ମୁଁ କ'ଣ ଭୁଲ କହୁଛି?
ନାଇଁ, ଠିକ୍ କହିଛ ଯେ। ଆସିଲ ତୁମେ ଶାଶୁ ବୋହୁ ପିଣ୍ଡାକୁ ଆସ, ମୁଁ ତୁମକୁ ବୁଝେଇ ଦିଏ। ଆସ ଆସ ବସ।
ତୁ ବସ ଲୋ, ବୋହୁକୁ ବୁଝେଇ ଦେ, ମୋର ତେଣେ ବହୁତ କାମ ଅଛି।
ନାଇଁ ନାଇଁ, ତୁମେ ତ ମୁଖ୍ୟ ଲୋକ, ଆସ ଆସ ବସ, ତୁମେ ନ ବସିଲେ ହବ ନାହିଁ।
ହଉ ହଉ, ଦିଅ, ଯାହା କହୁଛ ଶୀଘ୍ର କୁହ।
ବୁଝିଲ ନାନୀ, ବୋହୁ ଯାହା କରୁଛନ୍ତି ଠିକ୍ କରୁଛନ୍ତି। ଆମ ବେଳର କଥା ଅଲଗା ଥିଲା, ଏବେକା କଥା ଅଲଗା। ଆମ ବେଳେ ଛୁଆର ଦେହ ଖରାପ ହେଲେ ଖାଇବାକୁ ଦେଉନଥିଲେ, କାଳେ ଅଧିକା ଦେହ ଖରାପ ହେଇଯିବ ବୋଲି। କିନ୍ତୁ ଏବେ ଡାକ୍ତର କହୁଛନ୍ତି ଛୁଆର ଦେହ ଖରାପ ହେଲେ ମଧ୍ୟ ଛୁଆକୁ ଖାଦ୍ୟ ବନ୍ଦ କରିବ ନାହିଁ, ଅଳ୍ପ ଅଳ୍ପ କରି ଯେତିକି ଥର ଖାଇବାକୁ ଦେଉଥିଲ ତାଠାରୁ ଅଧିକା ଥର ଖାଇବାକୁ ଦେବ। ଖାଦ୍ୟ ଦେଲାବେଳେ ଖାଦ୍ୟକୁ ବଦଳେଇ ବଦଳେଇ ଖାଇବାକୁ ଦେବ।
ହଁ ପରା, ଆଜି ଡାକ୍ତର ବି ମୋତେ ଏଇ କଥା ବୁଝାଉଥିଲେ।
ହଁ ମନେ ରହିଲା।
ଖାଲି ସେତିକି ନୁହଁ, ଆହୁରି ଶୁଣ, ଛୁଆର ଦେହ ଭଲ ହେଲା ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଛୁଆ ଯେତିକି ଥର ଖାଉଥିଲା ତାଠାରୁ ଅଧିକା ଥର ଲେଖେ ଖାଇବାକୁ ଦେବ, ଯାହାଫଳରେ ସେ ଶୀଘ୍ର ଶୀଘ୍ର ପୂର୍ବ ଅବସ୍ଥାକୁ ଫେରି ଆସିବ। ବୁଝିଲ ତ ନାନୀ?
ହଁ ବୁଝିଲି, ଏବେ ମୁଁ ମୋ ନାତୁଣୀକୁ ନିଜେ ଖୁଆଇବି। ଦିଅ ବୋହୁ, ମୋ ନାତୁଣୀକୁ ଦେଲ ଦେଲ, ମୋ ଗେଲିଟା ପରା, ମୋ ସୁନାଟା ପରା, ଏବେ ଖାଇଦବ।
ଭଲ ହେଲା ଆସିଲେ, ନହେଲେ ମା ମୋ କଥା ଜମା ଶୁଣି ନଥାନ୍ତେ।
ହଉ ବୋହୁ, ମୁଁ ଆସୁଛି। ନାନୀ, ତମେ ନାତୁଣୀକୁ ବୁଲେଇ ବୁଲେଇ ଖୁଆଉଥାଅ, ମୁଁ ଏଲେ ଯାଉଛି।
ମଝିରେ ମଝିରେ ଆସୁଥିବୁ ଲୋ ରିତୁ।
ହଁ ହଁ, ଆସିବି ଆସିବି।
ହଁ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଆପଣଙ୍କ ଘରେ ଥିବା ଶିଶୁମାନଙ୍କର ଦେହ ଖରାପ ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ଘରେ ନିଶ୍ଚୟ ଏହିପରି ଯତ୍ନ ନିଅନ୍ତୁ, ଯାହାଫଳରେ ଶିଶୁଟି ଶୀଘ୍ର ସୁସ୍ଥ ହୋଇ ପୂର୍ବ ଅବସ୍ଥାକୁ ଫେରିଆସିବ। ଏହି ଭିଡିଓର ଅଭିଜ୍ଞତାକୁ ନିଜ ଫୋନରେ ଥିବା 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।